आकाशवाणी संवाद पढ़ुछंती महेश्वर साहू। मुख्य संवाद, प्रतिरक्षा मंत्री राजनाथ सिंह गतकाली रोम रे इटाली प्रतिरक्षा मंत्री गुइडो क्रेसोटंक सह कथाबार्ता करिछंती। आज विश्व मानसिक स्वास्थ्य दिवस पालित होउछि। तांजानिया राष्ट्रपति डॉक्टर सामिया सोलु हसन को जवाहरलाल नेहरू विश्वविद्यालय पक्षरू सम्मानजनक डॉक्टरेट उपाधि प्रदान करा जायछि। आदिवासी व्यापार मंत्री अर्जुन मुंडा एशियो क्रीडारे पदक विजेता तीरचालना प्रतियोगीमानंकु सम्मानित करिछंती। आईसीसी क्रिकेट विश्वकप्रे गतथरर चैंपियन इंग्लैंड और बांग्लादेश मध्यरे एबे मैच चलीछि। प्रतिरक्षा मंत्री राजनाथ सिंह गतकाली इटालीर रोम्रे इटाली प्रतिरक्षा मंत्री गुइडो क्रोसेटोंक सह कथाबार्ता करिछंती। श्री सिंह सेठाकु सरकारी गस्तरे जाइछंती। दुई नेता प्रतिरक्षा शिल्प क्षेत्रे सहयोग वृद्धि पई सुजोगगुडीक उपरे आलोचना करिछंती। प्रतिरक्षा सहयोग वृद्धि पई उभय नेतांक मध्यरे एक राजीनामा स्वाक्षरित होइछि। ଭାରତର ଷ୍ଟାର୍ଟଅପ୍ କମ୍ପାନୀ ଓ ଇଟାଲୀର ପ୍ରତିରକ୍ଷା କମ୍ପାନୀଗୁଡ଼ିକ ମଧ୍ୟରେ ଅଧିକ କଥାବାର୍ତ୍ତାକୁ ଉତ୍ସାହିତ କରିବା ପାଇଁ ଶ୍ରୀ ସିଂହ ମତାମତ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଦୁଇ ନେତା ତାଲିମ ତଥ୍ୟର ଆଦାନ ପ୍ରଦାନ, ସାମୁହିକ ସମରାଭ୍ୟାସ ଓ ସାମୁଦ୍ରିକ ସୁରକ୍ଷା ସମେତ ଅନେକ ବିଷୟରେ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ସହଯୋଗ ବୃଦ୍ଧି ରାଜିନାମା ମଧ୍ୟରେ ନିରାପତ୍ତା ଓ ପ୍ରତିରକ୍ଷା ନୀତି, ଗବେଷଣା ଓ ବିକାଶ, ସାମରିକ କ୍ଷେତ୍ରରେ ଶିକ୍ଷା, ସାମୁଦ୍ରିକ କ୍ଷେତ୍ର ସଚେତନତା, ପ୍ରତିରକ୍ଷା ସୂଚନା ଆଦାନ ପ୍ରଦାନ ଓ ଶିଳ୍ପ ସହଯୋଗ ଭଳି ବିଷୟମାନ ସ୍ଥାନ ପାଇଛି। ଏହା ମଧ୍ୟରେ ମିଳିତ ଉତ୍ପାଦନ, ମିଳିତ ବିକାଶ ଓ ମିଳିତ ଉଦ୍ୟୋଗ ଆଦି ବିଷୟ ରହିଛି। ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହେଉଛି। ମାନସିକ ସ୍ୱାସ୍ଥ୍ୟର ସକାରାତ୍ମକ ପରିବର୍ତ୍ତନ ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 10 ତାରିଖକୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ଶୀର୍ଷକ ରହିଛି ମାନସିକ ସ୍ୱାସ୍ଥ୍ୟ ଏକ ସାର୍ବଜନୀନ ମାନବିକ ଅଧିକାର। ସାର୍ବଜନୀନ ମାନବିକ ଅଧିକାର ଭାବେ ପ୍ରତ୍ୟେକ ଲୋକର ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ଏବଂ ଏ ସମ୍ପର୍କରେ ଜ୍ଞାନର ବିକାଶ କରିବା ଏହି ଦିବସ ପାଳନର ଲକ୍ଷ୍ୟ ରହିଛି। 1992 ରିଚାର୍ଡ ହଣ୍ଟରଙ୍କ ନେତୃତ୍ୱରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଅକ୍ଟୋବର 10କୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲା। ସାରା ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ମାନବୃଦ୍ଧି ଶୀର୍ଷକରେ 1994 ପ୍ରଥମ କରି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥିଲା। ଭାରତ ଓ ତାଞ୍ଜାନିଆ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ମୁଖ୍ୟ ଭୂମିକା ନିଭାଇଥିବା ତାଞ୍ଜାନିଆର ରାଷ୍ଟ୍ରପତି ଡକ୍ଟର ସାମିଆ ସୁଲୁ ହସନଙ୍କୁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଏହି ଉପାଧି ଗ୍ରହଣ କରି ତାଞ୍ଜାନିଆ ରାଷ୍ଟ୍ରପତି ଡକ୍ଟର ହସନ କୃତଜ୍ଞତା ଜ୍ଞାପନ କରିବା ସହ କୌଣସି ଏକ ବିଦେଶ ମାଟିରେ ପ୍ରଥମ କରି ମିଳିଥିବା ଏହି ସମ୍ମାନ ତାଙ୍କର ସବୁଦିନ ପାଇଁ ସ୍କରଣୀୟ ହୋଇ ରହିବ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଞ୍ଜାନିଆର ରାଷ୍ଟ୍ରପତି ଡକ୍ଟର ହସନଙ୍କୁ ଏଭଳି ସମ୍ମାନ ପ୍ରଦାନ କରାଯିବା ନିଶ୍ଚିତ ଭାବେ ଗୌରବର ବିଷୟ। ଶ୍ରୀ ଜୟଶଙ୍କର କହିଛନ୍ତି ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରକୁ ଅଧିକ ବିକଶିତ କରିବା ଭାରତ ଓ ତାଞ୍ଜାନିଆ ମିତ୍ରତାର ଏକ ପ୍ରମୁଖ ଦିଗ। ଭାରତରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ତାଞ୍ଜାନିଆର 5000ରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ଏଥିସହିତ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ କ୍ଷେତ୍ରର ବିକାଶ ପାଇଁ ହୋଇଥିବା ଚୁକ୍ତି ଏକ ସଶକ୍ତ ସ୍ତମ୍ଭରେ ପରିଣତ ହୋଇଛି। ମନ୍ତ୍ରୀ କହିଛନ୍ତି ବୈଷୟିକ ମହାମାରୀ ସଂକ୍ରମଣ ଏବଂ ବିଶ୍ୱସ୍ତରରେ ଦେଖାଦେଇଥିବା ଅସ୍ଥିରତା ସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ଭାରତ ଓ ତାଞ୍ଜାନିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ ହୋଇପାରିଛି। ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏସୀୟ କ୍ରୀଡ଼ାରେ ପଦକ ବିଜୟୀ ହୋଇଥିବା ତୀରଚାଳନା ପ୍ରତିଯୋଗୀ, ସେମାନଙ୍କର କୋଚ୍ ଓ ସହାୟକ କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ଶ୍ରୀ ମୁଣ୍ଡା ଭାରତୀୟ ତୀରଚାଳନା ସଂଘର ସଭାପତି ଅଛନ୍ତି। ଭାରତୀୟ ତୀରଚାଳନା ଟିମ୍ ଏସୀୟ କ୍ରୀଡ଼ାରେ 9 ପଦକ ବିଜୟୀ ହୋଇଛି। ଏହି ତୀରଚାଳନା ଦଳରେ ସର୍ବମୋଟ 16 ଜଣ କ୍ରୀଡ଼ାବିତ୍ ଯାଇଥିଲେ ଓ ବ୍ୟକ୍ତିଗତ ପ୍ରତିଯୋଗିତା ଏବଂ ମିକ୍ସଡ୍ ଟିମ୍ରେ ସେମାନେ ସମସ୍ତେ ପଦକ ବିଜୟୀ ହୋଇଛନ୍ତି। ଏହାକୁ ସେ ଐତିହାସିକ ବିଜୟ ବୋଲି କହିଛନ୍ତି। ପଦକ ବିଜେତା ପ୍ରତିଯୋଗୀମାନେ ହେଲେ ଓଜସ୍ ପରବିନ୍ ଦେଓତାଲେ, ଜ୍ୟୋତି ସୁରେଖା ବେନମ, ଆଦିତି ଗୋପୀଚାନ୍ଦ ସ୍ୱାମୀ, ପରନୀତ କୌର, ଅଭିଷେକ ବର୍ମା, ପ୍ରଥମେଶ ଦକର, ଅତନୁ ଦାସ, ଧୈରାଜ ବୋମ୍ ଦେବାରା, ତୁଷାର ପ୍ରଭାକର ସେଲକେ, ଅଙ୍କିତା ଭବତ, ଭଜନ କୌର ଓ ସିମରନଜିତ କୌର, ଏନ୍ଟିପିସି ଏମ୍ଡି ଗୁରୁଦୀପ ସିଂହ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏନ୍ଟିପିସି ଲିମିଟେଡ୍ ଭାରତୀୟ ତୀରଚାଳନା ସଂଘ ସହ ମିଶି ଦେଶରେ ତୀରଚାଳନାକୁ ପ୍ରୋତ୍ସାହିତ କରୁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦ୍ୱାରା ସରକାରୀ ଦସ୍ତାବିଜର ପରିଚାଳନା ସମ୍ବନ୍ଧୀୟ ତଦନ୍ତର ଅଂଶସ୍ୱରୂପ ଜଣେ ସ୍ୱତନ୍ତ୍ର କାଉନ୍ସିଲ୍ ତାଙ୍କୁ ପଚରାଉଚରା କରିଛନ୍ତି। ହ୍ୱାଇଟ୍ ହାଉସ୍ କାଉନ୍ସିଲ୍ଙ୍କ କାର୍ଯ୍ୟାଳୟ ମୁଖପାତ୍ର ୟାନ୍ ସାନ୍ସ କହିଛନ୍ତି, ଦୁଇଦିନ ଧରି ହ୍ୱାଇଟ୍ ହାଉସ୍ରେ ଏହି ପଚରାଉଚରା କରାଯାଇଥିଲା। ସ୍ୱତନ୍ତ୍ର କାଉନ୍ସିଲ୍ ରବର୍ଟ ହୁର୍ ବ୍ୟକ୍ତିଗତ ଭାବେ ଏହାର ପରିଚାଳନା କରିଥିଲେ। ଆମେରିକା ଆଟର୍ଣ୍ଣି ଜେନେରାଲ୍ ମାରିକ୍ ଗାର୍ଲାଣ୍ଡଙ୍କ ଦ୍ୱାରା ତାଙ୍କୁ ମନୋନୀତ କରାଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାସଭବନରେ ଗୋପନୀୟ ଦସ୍ତାବିଜ ମିଳିବା ଉପରେ ଏକ ସ୍ୱତନ୍ତ୍ର ତଦନ୍ତ ହେବା ପରେ ଶ୍ରୀ ହୋର୍ଙ୍କୁ ଏଥିପାଇଁ ନିଯୁକ୍ତ କରାଯାଇଥିଲା। ଶ୍ରୀ ବାଇଡେନ୍ଙ୍କ ବିରୁଦ୍ଧରେ ଅଭିଯୋଗ ଅଣାଯିବ କି ନାହିଁ ସେ ସଂକ୍ରାନ୍ତରେ ହୋର୍ଙ୍କ ଟିମ୍ ଏପର୍ଯ୍ୟନ୍ତ ନିଷ୍ପଭି ନେଇପାରିନାହିଁ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଆସାମମାଲା ଯୋଜନା ଅଧୀନରେ 1000 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ଦ୍ରୁତ ଅର୍ଥନୈତିକ କରିଡର ନିର୍ମାଣ ପାଇଁ ଆସାମ ସରକାର ନୀତିଗତ ନିଷ୍ପଭି ନେଇଛନ୍ତି। ଗତକାଲି ଗୌହାଟୀଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 3000 କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ 90 ଗ୍ରାମ୍ୟସଡ଼କ ଓ 4ଟି ପୋଲ ନିର୍ମାଣ ପାଇଁ ନାବାର୍ଡରୁ 950 କୋଟି 43 ଲକ୍ଷ ଟଙ୍କାର ଋଣ ଉଠାଇବାକୁ କ୍ୟାବିନେଟ୍ ନିଷ୍ପଭି ନେଇଛି। ତିନ୍ସୁକିଆ ଅଭୟାରଣ୍ୟର ସୁରକ୍ଷା ପାଇଁ ଏକ ଇକୋ ସେନ୍ସିଟିଭ୍ ଜୋନ୍ ଘୋଷଣା ସକାଶେ ସଂଶୋଧିତ ଚିଠା ବିଜ୍ଞପ୍ତିକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଅଭୟାରଣ୍ୟର ଚତୁଃପାର୍ଶ୍ୱର 1 କିଲୋମିଟର ପର୍ଯ୍ୟନ୍ତ କ୍ଷେତ୍ରକୁ ଇକୋ ସେନ୍ସିଟିଭ୍ ଜୋନ୍ ଭାବେ ଘୋଷଣା କରିବାକୁ ସରକାର ନିଷ୍ପଭି ନେଇଛନ୍ତି। ମଦ ନୀତି ଦୁର୍ନୀତି ପ୍ରସଙ୍ଗରେ ଆଜି ରାଜଧାନୀ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ବିରୋଧରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି କରିବା ସହ ଦିଲ୍ଲୀ ସରକାର ବିରୁଦ୍ଧରେ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡମାନ ଧରି ବିଜେପି କର୍ମୀମାନେ ବିକ୍ଷୋଭ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା କହିଛନ୍ତି, ଆମ୍ ଆଦମୀ ପାର୍ଟିର ଦୁର୍ନୀତି ବିରୋଧରେ ଭାରତୀୟ ଜନତା ପାର୍ଟି ତା'ର ଜନଜାଗରଣ ଅଭିଯାନକୁ ଜାରି ରଖିବ। ଆମ୍ ଆଦମୀ ପାର୍ଟି ଦୁର୍ନୀତିଗ୍ରସ୍ତ ଏବଂ ଅପରାଧୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଦିଲ୍ଲୀ ଜନସାଧାରଣଙ୍କୁ ଲୁଟ୍ କରିବା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଲକ୍ଷ୍ୟ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନ୍ଙ୍କ ଘରେ ଚଢ଼ଉ କରିଥିବା ସୂଚନା ମିଳିଛି। ତଦନ୍ତକାରୀ ସଂସ୍ଥା ତା'ର କାର୍ଯ୍ୟ ଜାରି ରଖିବ ବୋଲି ଶ୍ରୀ ସଚଦେବା କହିଛନ୍ତି। ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍ ଯୋଜନାରେ 2023ରେ ସାରା ଦେଶରେ 18 ଲକ୍ଷ ମହିଳା ଜମାଖାତା ଖୋଲିଛନ୍ତି। ଏଥିରେ ବର୍ତ୍ତମାନ ସୁଦ୍ଧା 11,000 କୋଟି ଟଙ୍କା ଜମା ହୋଇଥିବା କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି, ଚଳିତ ବର୍ଷ ଏପ୍ରିଲ 1 ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। 2 ବର୍ଷ ଅବଧିର ଏହି ଯୋଜନାରେ ପ୍ରତି ତ୍ରୈମାସରେ 7.5%ର ଏକ ସମୂଳ ସୁଧର ଆକର୍ଷଣୀୟ ବ୍ୟବସ୍ଥା ରଖାଯାଇଛି। 2025 ମାର୍ଚ୍ଚ 31 ତାରିଖରେ ଏହି ଯୋଜନାର ଅବଧି ପୂରଣ ହେବ। ଏହି ଯୋଜନାରେ କେବଳ ଦିଲ୍ଲୀରେ 33,000 ଖାତା ଖୋଲାଯାଇ ଏଥିରେ 405 କୋଟି ଟଙ୍କା ଜମା କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଇସ୍ରାଏଲ୍ରେ ରହୁଥିବା କେରଳୀଙ୍କ ସମେତ ଭାରତୀୟମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ହସ୍ତକ୍ଷେପ କରିବାକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ହମାସ ଇସ୍ରାଏଲ୍ ମଧ୍ୟରେ ସମ୍ପ୍ରତି ଘମାଘୋଟ ଯୁଦ୍ଧ ଲାଗି ରହିଛି। ଏହି ସ୍ଥିତିରେ ଇସ୍ରାଏଲ୍ରେ ରହୁଥିବା ପ୍ରାୟ 7,000 କେରଳୀଙ୍କୁ ଜୀବନ ସୁରକ୍ଷାଙ୍କୁ ନେଇ ସେମାନଙ୍କ ପରିବାର ସଦସ୍ୟ ଭୟଭୀତ ହୋଇପଡ଼ିଛନ୍ତି। ଆଇସିସି କ୍ରିକେଟ୍ ବିଶ୍ୱକପ୍ରେ ଗତଥରର ଚାମ୍ପିୟନ୍ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଚାଲିଛି। ଏହି ମ୍ୟାଚ୍ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଛି। ବାଂଲାଦେଶ କ୍ୟାପ୍ଟେନ୍ ସାକିବ୍ ଅଲ୍ ହସନ୍ ଟସ୍ ଜିତି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ସର୍ବଶେଷ ଖବର ମିଳିବା ବେଳକୁ ଇଂଲଣ୍ଡ 43 ଓଭରରେ 5 ୱିକେଟ୍ ହରାଇ 317 ରନ୍ ସଂଗ୍ରହ କରିଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ରୋମ୍ରେ ଇଟାଲୀ ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରୋସେଟୋଙ୍କ ସହ କଥାବାର୍ତ୍ତା କରିଛନ୍ତି। ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହେଉଛି। ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏସୀୟ କ୍ରୀଡ଼ାରେ ପଦକ ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି ଏବଂ ଆଇସିସି କ୍ରିକେଟ୍ ବିଶ୍ୱକପ୍ର ଗତଥର ଚାମ୍ପିୟନ୍ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ଏବେ ମ୍ୟାଚ୍ ଚାଲିଛି। ସମ୍ବାଦ ଶେଷ ହେଲା।